ओम शांति। 24/8/2026 प्रातः मुरली। मीठे बच्चे सुखदाता बाबा को बहुत बहुत स्नेहर सहित मने पकाओ। मने न पकाइले स्नेह होई पारिबो नाही। प्रश्न, बाबा पिला मानन को प्रत्येह जोगर अभ्यास करिबा पई इशारा अर्थात निर्देश काहिं की देउछंती? उत्तर, काहिंकि ना जोग द्वारा ही आत्मा पावन हेबो। जोग द्वारा ही संपूर्ण वर्षा नै पारिबो। आत्मार सब बंधन समाप्त होई जेबो। विकर्मरु मुक्त होई जेबो। दंडरु मुकुली जेबो। जेते बाबांको मने पकाइबो सेते खुशी रहिबो। लक्ष्यर निकटतर हेबार अनुभव हेबो। केबे हेले थकिबो नाही। अविनाशी सुख पाइबा सेथि पई जोगर अभ्यास निश्चिंत करबा को हेबो। गीत, बचपन के दिन भूला न देना। ओम शांति। मधुर आत्मिक संतान माने गीतर एई धाडीर अर्थ बुझिले। एबे तुमे माने बंची थिबा अवस्था रे अविनाशी बाबांकर होईछ। सारा कल्पत लौकिक पितांकर होईछ। सत्य जुगरे मध्य लौकिक पितांकर होईछ। एबे केवल तुमे ब्राह्मण संतान माने अविनाशी पितांकर होईछ। तुमे जानिछ अविनाशी बाबांक ठारु आमे अविनाशी संपत्ति नेउछु। जदी बाबांको छाड़ी देबा तेबे अविनाशी संपत्ति मिली पारिबो नाही। तुमे बुझाइले मध्य अल्परे केही राजी हेउ नाहंती। मनुष्य बहुत धन चाहुछंती। धन बिना सुख मिली पारिबो नाही। धन भी दरकार, शांति भी दरकार, निरोगी शरीर भी दरकार। तुमे संतान माने ही जानिछ दुनिया रे आज कौन अछि काली कौन हेबो। विनाश तो सम्मुख रे दंडायमान। एही कथा आउ कहारी बुद्धि रे नाही। जदि बुझिबे जे विनाश सम्मुख रे छिड़ा होइछे तेबे कौन करिबा को हेबो ए कथा जानि नाहंती। तुमे जानिछ एपरी लागुछि केते बेले हेले भी लड़ाई लागि जीव। टिकिए अग्निकणा पड़ी गले विस्फोरण हेबो। आहाकार होई जीव। डेरी हेबो नाही। आगरु मध्य टिकिए कथारे केते बड़ लड़ाई लागि गला। पिला माने जानिछंती पुरुणा दुनिया शेष हेबाकु जाउछि। सेथि पई एबे जल्दी बाबांको ठारु वर्षा अथवा संपत्ति नेबाकु हेबो। बाबांको सर्वदा मने पकाइले बहुत हर्षित होई रहिबो। देह अभिमानरे आसीबा द्वारा सेही सुख समाप्त होई जाउछे। देही अभिमानी हेले बाबांको मने पकाई पारिबो। देह अभिमानरे आसीबा द्वारा बाबांको भूली दुख पाउछ। जेते बाबांको मने पकाइबो सेते बेहदर बाबांको ठारु सुख पाइबो। एठाकु तुमे आसीछ एही परी लक्ष्मी नारायण हेबा पाई। राजा राणी ओ प्रजांकर चाकर बाकर एथिरे बहुत फरक रहीछे ना। वर्तमानर पुरुषार्थ कल्प कल्पांतर निमन्ते स्थायी होइजीव। पछरे समस्तंकु साक्षात्कार हेबो। आमे केते पुरुषार्थ करुछु। एबे मध्य बाबा कहुछंती निजर अवस्था को देखुथाओ। मिठारु मिठा बाबा जहांको ठारु स्वर्गर वर्षा मिलुछे तांको आमे केते मने पकाउछु। तुमर समस्त आधार जोग उपरे रहिछे। जेते स्मरण करिबो सेते सुख मध्य रहिबो। बुझिबे बास एबे निकटरे आसी पहुंचीछु। केही केही थकी मध्य जाई थांती। जणा नाही लक्ष्य केते दूररे अछि। लक्ष्य स्थलरे पहुंची गले परिश्रम सफल होई जीव। दुनिया ए कथा जानी नाही जे भगवान कहाकु कुहा जाउछि। ए कथा मध्य कही थांती हे भगवान। पुणी कही थांती माटी गोड़ी भितरे भगवान अछंती। एबे तुमे जानुछो आमे बाबांकर होई जाइछु। तेणु एबे बाबांको मतरे ही चलिबाकु हेबो। विदेशरे थिले मध्य सेठारे रही बाबांको मने पकाइबा उचित। तुमको श्रीमत तो मिलिछे। बाबांको मने न पकाइले आत्मा तमो प्रधानरु सतो प्रधान होई पारिबो नाही। ତୁମେ କହୁଛ, ବାବା, ଆମେ ଆପଣଙ୍କ ଠାରୁ ପୁରା ବର୍ଷା ନେବୁ, ଯେପରି ଆମ ବ୍ରହ୍ମା ବାବା ସ୍ୱର୍ଗର ସମ୍ପତ୍ତି ନେଉଛନ୍ତି, ଆମେ ମଧ୍ୟ ପୁରୁଷାର୍ଥ କରି ତାଙ୍କର ଉତ୍ତରାଧିକାରୀ ନିଶ୍ଚିନ୍ତ ହେବ। ମୁମ୍ମା ବାବା ରାଜରାଜେଶ୍ୱର ରାଜରାଜେଶ୍ୱରୀ ହେଉଛନ୍ତି, ତେଣୁ ଆମେ ମଧ୍ୟ ହେବୁ। ପରୀକ୍ଷାତ ସମସ୍ତଙ୍କ ପାଇଁ ଗୋଟିଏ, ତୁମକୁ ବହୁତ ଅଳ୍ପ ଶିଖାଯାଉଛି, କେବଳ ବାବାଙ୍କୁ ମନେ ପକାଅ। ଏହାକୁ କୁହାଯାଉଛି ସହଜ ରାଜଯୋଗର ବଳ। ତୁମେ ବୁଝୁଛ, ଯୋଗ ଦ୍ୱାରା ବହୁତ ଶକ୍ତି ମିଳୁଛି। ଆମେ କୌଣସି ବି କର୍ମ କଲେ ବହୁତ ଦଣ୍ଡ ପାଇବା, ପଦ ଭ୍ରଷ୍ଟ ହୋଇଯିବ, ଯୋଗରେ ହିଁ ମାୟା ବିଘ୍ନ ପକାଉଛି। ତୁମେ ଜାଣିଛ, ଆମେ ପାବନ ଦୁନିଆକୁ ଯାଉଛୁ, ଯିଏ ବ୍ରାହ୍ମଣ ହେବେ ସିଏ ନିମିତ୍ତ ହେବେ। ବ୍ରହ୍ମା ମୁଖ ବଂଶାବଳୀ ବ୍ରାହ୍ମଣ ନ ହେଲେ ତୁମେମାନେ ବାବାଙ୍କ ଠାରୁ ବର୍ଷା ନେଇପାରିବ ନାହିଁ। ବାବା ପିଲାମାନଙ୍କୁ ରଚନା ହିଁ କରୁଛନ୍ତି ବର୍ଷା ଦେବା ପାଇଁ। ଆମେମାନେ ତ ଶିବ ବାବାଙ୍କର ସନ୍ତାନ ହିଁ ଅଟୁ। ସେ ନୂଆ ସୃଷ୍ଟି ରଚନା କରୁଛନ୍ତି ପିଲାମାନଙ୍କୁ ସମ୍ପତ୍ତି ଦେବା ପାଇଁ। ଶରୀରଧାରୀକୁ ହିଁ ସମ୍ପତ୍ତି ଦେବେ, ଆତ୍ମାମାନେ ତ ଉପରେ ପରମ ଧାମରେ ରହିଥାନ୍ତି, ସେଠାରେ ତ ବର୍ଷା ଅଥବା ପ୍ରାଲବ୍ଧର କଥା ନାହିଁ। ତୁମେ ଏବେ ପୁରୁଷାର୍ଥ କରି ପ୍ରାଲବ୍ଧ ନେଉଛ, ଯାହା ଦୁନିଆ ଜାଣିନାହିଁ। ଏବେ ସମୟ ପାଖେଇ ଆସୁଛେ, ସତର୍କ କରିଦେଉଛନ୍ତି, ଅମୁକ ଯଦି ଏପରି କଲେ ଆମେ ତାକୁ ଏକଦମ ଉଡାଇ ଦେବୁ। ବିନାଶର ପ୍ରସ୍ତୁତି ଚାଲିଛି, ବମ୍ ଇତ୍ୟାଦି ରଖିବା ପାଇଁ ତିଆରି ହୋଇନାହିଁ, ପ୍ରସ୍ତୁତି ବହୁତ ହେଉଛି। ବ୍ରିଟିଶ ସରକାର ସମୟରେ ପାକିସ୍ତାନ ହିନ୍ଦୁସ୍ତାନ ଥିଲା କି? ଦେଖାଯାଇଛି ଯବାନମାନଙ୍କର ଲଢ଼େଇ, ପାଣ୍ଡବ ଓ କୌରବମାନଙ୍କର ଲଢ଼ାଇ ନାହିଁ, ବାସ୍ତବରେ ଯବାନମାନେ ଲଢୁଛନ୍ତି। ବମ୍ ମଧ୍ୟ ତିଆରି ହୋଇଗଲାଣି, ଏବେ ବାବା ଆମକୁ ନିର୍ଦ୍ଦେଶ ଦେଉଛନ୍ତି, ମତେ ମନେ ପକାଅ, ନଚେତ ପଛରେ ବହୁତ କାନ୍ଦିବାକୁ ପଡ଼ିବ। ପରୀକ୍ଷାରେ ପାସ୍ ନ କଲେ କ୍ରୋଧରେ ଯାଇ ବୁଡ଼ି ମରିଥାନ୍ତି। ଏଠାରେ ରାଗିବାର ତ କୌଣସି କଥା ନାହିଁ, ପଛରେ ତୁମକୁ ବହୁତ ସାକ୍ଷାତକାର ହେବ, କଣ କଣ ଆମେ ହେବୁ ଏ କଥା ମଧ୍ୟ ଜଣା ପଡ଼ିଯିବ। ବାବାଙ୍କର କାମ ହେଉଛି ପୁରୁଷାର୍ଥ କରାଇବା। କହୁଛନ୍ତି ପିଲାମାନେ କର୍ମ କରିବା ବେଳେ ବାବାଙ୍କ ସ୍ମୃତିରେ ରହିବା, ଭୁଲି ଯାଉଛ ଅଥବା ଫୁର୍ସତ ମିଳୁନାହିଁ, ତେବେ ଠିକ ଅଛି, ବସିଯାଅ, ତାଙ୍କରି ସ୍ମୃତିରେ ବସି ତାଙ୍କୁ ମନେ ପକାଅ। ପରସ୍ପର ସହିତ ମିଶିବା ସମୟରେ ମଧ୍ୟ ଚେଷ୍ଟା କର ଯେ ଆମେ ବାବାଙ୍କୁ ମନେ ପକାଇବୁ। ଏକାଠି ଭାବେ ବସି ଯୋଗ କଲେ ତୁମେ ଭଲ ଯୋଗ କରିପାରିବ, ତୁମକୁ ବାବାଙ୍କ ଠାରୁ ସହଯୋଗ ମିଳିବ। ମୂଳ କଥା ହେଉଛି ବାବାଙ୍କୁ ମନେ ପକାଇବା। ଏଠାକୁ ଆସ ବା ନ ଆସ, କେହି ବିଦେଶ ଗଲେ ପୁଣି ତ ଆସିପାରିବେ ନାହିଁ, ସେଠାରେ ମଧ୍ୟ କେବଳ ଗୋଟିଏ କଥା ମନେ ରଖ, ବାବାଙ୍କ ସ୍ମୃତି ଦ୍ୱାରା ତୁମେ ତମ ପ୍ରଧାନରୁ ସ୍ୱତଃପ୍ରଧାନ ହେବ। ବାବା କହୁଛନ୍ତି କେବଳ ଗୋଟିଏ କଥା ମନେ ରଖ, ବାବାଙ୍କୁ ମନେ ପକାଅ। ବାବା କହୁଛନ୍ତି ମନ୍ମନା ଭବ, ମତେ ମନେ ପକାଇଲେ ବିଶ୍ୱର ମାଲିକ ହେବ। ମୂଳ କଥା ହେଉଛି ୟାଦର, କେଉଁଠାକୁ ଯିବାର କଥା ନାହିଁ, ଘରେ ରୁହ, କେବଳ ବାବାଙ୍କୁ ମନେ ପକାଅ। ପବିତ୍ର ନ ରହିଲେ ମନେ ପକାଇ ପାରିବ ନାହିଁ। ଏପରି ନୁହେଁ ଯେ ସମସ୍ତେ ଆସି କ୍ଲାସରେ ପଢ଼ିବେ, ମନ୍ମନା ଭବର ମନ୍ତ୍ର ନେଇ ପୁଣି କୁଆଡ଼େ ବି ଯାଇପାର। ସତ୍ୱପ୍ରଧାନ ହେବାର ରାସ୍ତା ବାବା ବତାଉଛନ୍ତି। ଏପରି ତ ସେଣ୍ଟରକୁ ଆସିଲେ ନୂଆ ନୂଆ ପଏଣ୍ଟ ଶୁଣିପାରିବ, ଯଦି କୌଣସି କାରଣରୁ ଆସିପାରୁନାହଁ, ବର୍ଷା ହେଉଛି ଅଥବା କର୍ଫ୍ୟୁ ବା ସାଧ୍ୟ ଆଇନ ଜାରି ହେଉଛେ, କେହି ବାହାରକୁ ବାହାରି ପାରୁନାହାନ୍ତି, ତେବେ କଣ କରିବ? ବାବା କହୁଛନ୍ତି ଚିନ୍ତା ନାହିଁ, କେଉଁଠି ରହିଲେ ବି ତୁମେ ବାବାଙ୍କର ସ୍ମୃତିରେ ରୁହ, ଚାଲି ବୁଲି ସ୍ମରଣ କର। ଅନ୍ୟମାନଙ୍କୁ କୁହ ଯେ ବାବାଙ୍କୁ ସ୍ମରଣ କରିବା ଦ୍ୱାରା ବିକର୍ମ ବିନାଶ ହେବ ଓ ତୁମେ ଦେବତା ହୋଇଯିବ, ଦୁଇଟି ଅକ୍ଷର ହିଁ ରହିଛି। ବାବା କହୁଛନ୍ତି ଏହି ପିଲାମାନଙ୍କୁ ଭୁଲି ଯାଅ ନାହିଁ, ଏହି ପିଲାଦିନକୁ ଭୁଲି ଯାଅ ନାହିଁ। ଆଜି ହସୁଛ, କାଲି କାନ୍ଦିବାକୁ ପଡ଼ିବ, ଯଦି ବାବାଙ୍କୁ ଭୁଲିଗଲ ତ। ବାବାଙ୍କ ଠାରୁ ପୁରା ବର୍ଷା ନେବା ଉଚିତ। ଏପରି ଅନେକ ଅଛନ୍ତି ଯିଏ କହୁଛନ୍ତି ସ୍ୱର୍ଗକୁ ତ ନିଶ୍ଚୟ ଯିବୁ ନା, ପୁଣି ଯାହା ଭାଗ୍ୟରେ ଥିବ। ଏହାକୁ ପୁରୁଷାର୍ଥ କରିବା କୁହାଯିବ ନାହିଁ, ଉଚ୍ଚ ପଦ ପାଇବା ପାଇଁ ହିଁ ମନୁଷ୍ୟ ପୁରୁଷାର୍ଥ କରିଥାନ୍ତି। ଏବେ ଯେବେ ବି ବାବାଙ୍କ ପାଖକୁ ପାଖରୁ ଉଚ୍ଚ ପଦ ମିଳୁଛେ, ତେବେ ଭୁଲ କରିବା ଅନୁଚିତ। ସ୍କୁଲରେ ଯିଏ ତ ପଢ଼ିବେ, ପାଠୁଆଙ୍କ ଆଗରେ ମୁଣ୍ଡ ନୁଆଁଇବେ। ବାବାଙ୍କୁ ସମ୍ପୂର୍ଣ୍ଣ ଭାବରେ ୟାଦ ନ କଲେ ଯାଇ ପ୍ରଜାଙ୍କର ମଧ୍ୟ ଚାକର ବାକର ହେବେ, ଏଠାରେ କଣ ଖୁସି ହେବା ଉଚିତ? ତେଣୁ ବାବା ବୁଝାଉଛନ୍ତି, ମଧୁର ସନ୍ତାନମାନେ ସମ୍ମୁଖରେ ଆସି ରିଫ୍ରେଶ ହୋଇଯାଉଛ। ଅନେକ ବନ୍ଧନ ଯୁକ୍ତ ମାତାମାନେ ଅଛନ୍ତି, ଚିନ୍ତା ନାହିଁ, ଘରେ ବସି ବାବାଙ୍କୁ ସ୍ମରଣ କରି ଚାଲ। ତୁମକୁ କେତେ ସହଜ କରି ବୁଝାଯାଉଛି, ମୃତ୍ୟୁ ସମ୍ମୁଖରେ ଦଣ୍ଡାୟମାନ, ଅଚାନକ ଲଢ଼ାଇ ଆରମ୍ଭ ହୋଇଯିବ। ପରସ୍ପରକୁ କହୁଛନ୍ତି, ଟିକିଏ ଗଡ଼ବଡ଼ କଲେ ଆମେ ଏପରି କରିବୁ, ପୂର୍ବରୁ ହିଁ କହିଦେଉଛନ୍ତି, ବମ୍ ରଖିଛନ୍ତି, ତେଣୁ ବହୁତ ଗର୍ବ ରହିଛି। ବାବା କହୁଛନ୍ତି, ପିଲାମାନେ ଏ ପର୍ଯ୍ୟନ୍ତ ଯୋଗ ବଳରେ ହୁସିଆର ହୋଇନାହାନ୍ତି, ଏପରି ନ ହେଉ ଲଢ଼ାଇ ଲାଗିଯାଉ, କିନ୍ତୁ ଡ୍ରାମା ଅନୁସାରେ ଏପରି ହେବ ହିଁ ନାହିଁ। ପିଲାମାନେ ସମ୍ପୂର୍ଣ୍ଣ ବର୍ଷା ନେଇନାହାନ୍ତି, ସେଥିପାଇଁ ନିଶ୍ଚୟ ରହିଛି। ଏହି ଲଢ଼ାଇ ଲାଗିଲେ ମଧ୍ୟ ବନ୍ଦ ହୋଇଯିବ, କାହିଁକି ନା ଏବେ ରାଜଧାନୀ ସ୍ଥାପନ ହୋଇନାହିଁ, ସମୟ ଦରକାର। ପୁରୁଷାର୍ଥ କରାଇ ଚାଲିଛନ୍ତି, ଜଣା ନାହିଁ କୌଣସି ସମୟରେ କିଛି ବି ହୋଇପାରେ। ବସ୍ ଓଲଟି ପଡୁଛେ, ଟ୍ରେନ ଉଡ଼ାଜାହାଜ ଖସି ପଡୁଛେ, ମୃତ୍ୟୁ କେତେ ସହଜରେ ସମ୍ମୁଖରେ ଠିଆ ହୋଇଛେ, ଧରିତ୍ରୀ ମଧ୍ୟ ହଲୁଛେ। ସବୁଠାରୁ ଅଧିକ କାମ ଭୂମିକମ୍ପ କରିବ, କିନ୍ତୁ ବିନାଶ ହେବା ପୂର୍ବରୁ ବାବାଙ୍କ ଠାରୁ ପୁରା ବର୍ଷା ନେବାକୁ ହେବ। ସେଥିପାଇଁ ବହୁତ ଶ୍ରଦ୍ଧାରେ ବାବାଙ୍କୁ ସ୍ମରଣ କରିବା ଉଚିତ। ବାବା, ଆପଣଙ୍କର ବ୍ୟତୀତ ଆମର ଦ୍ୱିତୀୟ କେହି ନାହାନ୍ତି, କେବଳ ବାବାଙ୍କୁ ହିଁ ସ୍ମରଣ କରି ଚାଲ। କେତେ ସହଜ ରୀତିରେ ବୁଝାଉଛନ୍ତି, ଯେପରି ଛୋଟ ଛୋଟ ପିଲାଙ୍କୁ ବୁଝାଯାଇଥାଏ। ଆଉ କୌଣସି କଷ୍ଟ ଦେଉନାହାନ୍ତି, କେବଳ ମନେ ପକାଅ, ଆଉ ତୁମେ ଚିତାରେ ବସି ଜଳି ମରିଛ, ଏବେ ଜ୍ଞାନ ଚିତାରେ ବସି ପବିତ୍ର ହୁଅ। ତୁମକୁ ପଚାରୁଛନ୍ତି, ଆପଣଙ୍କର ଉଦ୍ଦେଶ୍ୟ କଣ, କୁହ। ସମସ୍ତଙ୍କର ଯିଏ ପିତା, ସିଏ କହୁଛନ୍ତି, ମୋତେ ମନେ ପକାଇଲେ ତୁମର ବିକର୍ମ ବିନାଶ ହେବ ଏବଂ ତୁମେ ତମୋ ପ୍ରଧାନରୁ ସତୋ ପ୍ରଧାନ ହୋଇଯିବ। ସମସ୍ତଙ୍କର ସଦ୍ଗତି ଦାତା ଏକମାତ୍ର ବାବା ଅଟନ୍ତି। ବର୍ତ୍ତମାନ ବାବା କହୁଛନ୍ତି, କେବଳ ମୋତେ ମନେ ପକାଇଲେ ତୁମର କଳଙ୍କ ବାହାରିଯିବ। ଏତିକି ସନ୍ଦେଶ ତ ଦେଇପାରିବ ନା? ନିଜେ ୟାଦରେ ରହିଲେ ଯାଇ ଅନ୍ୟକୁ ୟାଦ କରାଇ ପାରିବ, ଅନ୍ୟକୁ ରୁଚିର ସହିତ କହିପାରିବ, ନଚେତ ହୃଦୟରୁ ବାହାରିବ ନାହିଁ। ବାବା କହୁଛନ୍ତି, ଯେଉଁଠି ଥିଲେ ମଧ୍ୟ ଯେତେ ସମ୍ଭବ କେବଳ ମନେ ପକାଅ, ଯଦିଓ ଖାଇବା ପିଇବା ଆଦିରେ ଟିକିଏ ଅସୁବିଧା ହୋଇଥାଏ, ଘରେ ତ ରହିବାକୁ ହିଁ ପଡ଼ିବ, ଘରେ ରହି ବାବାଙ୍କୁ ମନେ ପକାଅ। ଯିଏ ମିଳୁଛନ୍ତି ତାଙ୍କୁ ଏହି ଶିକ୍ଷା ଦିଅ, ମୃତ୍ୟୁ ସମ୍ମୁଖରେ ଦଣ୍ଡାୟମାନ। ବାବା କହୁଛନ୍ତି, ତୁମେ ସବୁ ତମ ପ୍ରଧାନ ପତିତ ହୋଇଯାଇଛ, ଏବେ ମୋତେ ମନେ ପକାଅ, ପକାଇ ପବିତ୍ର ହୁଅ। ଆତ୍ମା ହିଁ ପତିତ ହୋଇଛି, ସତ୍ୟ ଯୁଗରେ ଆତ୍ମା ପାବନ ଥାଏ, ବାବାଙ୍କ ସ୍ମୃତି ଦ୍ୱାରା ହିଁ ଆତ୍ମା ପାବନ ହେବ, ଆଉ କୌଣସି ଉପାୟ ନାହିଁ। ଏହି ସନ୍ଦେଶ ସମସ୍ତଙ୍କୁ ଦେଇ ଚାଲ, ତେବେ ମଧ୍ୟ ଅନେକଙ୍କର କଲ୍ୟାଣ କରିପାରିବ, ଆଉ କୌଣସି କଷ୍ଟ ଦେଉନାହିଁ। ପୁରୁଷୋତ୍ତମ ମାସରେ ମଧ୍ୟ ଯାଇ ବୁଝାଅ ଯେ ସବୁଠାରୁ ପୁରୁଷୋତ୍ତମ କିଏ। ସତ୍ୟଯୁଗ ଆଦିରେ ଏହି ଲକ୍ଷ୍ମୀ ନାରାୟଣ ପୁରୁଷୋତ୍ତମ ଥିଲେ, ଏମାନଙ୍କୁ ଏପରି ପୁରୁଷୋତ୍ତମ କରାଇଲା ବାଲା ଏବଂ ସ୍ୱର୍ଗର ସ୍ଥାପନା କରିଲା ବାଲା କେବଳ ବାବା ଅଟନ୍ତି। ସବୁ ଆତ୍ମାମାନଙ୍କୁ ପାବନ କରୁଥିବା ଜଣେ ମାତ୍ର ପତିତ ପାବନ ବାବା ଅଟନ୍ତି। ସବୁଠାରୁ ଉତ୍ତମରୁ ଉତ୍ତମ ପୁରୁଷ କରାଇଲା ବାଲା ହେଲେ ବାବା। ଯିଏ ପୂଜ୍ୟ ଥିଲେ ସିଏ ପୁଣି ପୂଜାରୀ ହୋଇଛନ୍ତି, ରାବଣ ରାଜ୍ୟରେ ଆମେ ପୂଜାରୀ ହେଉଛୁ, ରାମ ରାଜ୍ୟରେ ପୂଜ୍ୟ ଥିଲୁ, ଏବେ ରାବଣ ରାଜ୍ୟର ଅନ୍ତିମ ସମୟ, ଆମେ ପୂଜାରୀରୁ ପୁଣି ପୂଜ୍ୟ ହେଉଛୁ। ବାବାଙ୍କୁ ମନେ ପକାଇବା ପାଇଁ ଅନ୍ୟମାନଙ୍କୁ ମଧ୍ୟ ରାସ୍ତା ବତାଇବା ଉଚିତ, ବୁଢ଼ୀ ମାତାମାନେ ମଧ୍ୟ ଏହି ସେବା କରିବା ଉଚିତ, ମିତ୍ର ସମ୍ବନ୍ଧୀମାନଙ୍କୁ ମଧ୍ୟ ବାବାଙ୍କ ପରିଚୟ ଦିଅ। କୁହ, ଶିବ ବାବା କହୁଛନ୍ତି, ତାଙ୍କୁ ମନେ ପକାଇଲେ ତୁମେ ସ୍ୱର୍ଗର ମାଲିକ ହୋଇଯିବ। ନିରାକାର ଶିବ ବାବା, ସମସ୍ତଙ୍କର ସଦ୍ଗତି ଦାତା ବାବା, ସବୁ ଆତ୍ମାମାନଙ୍କୁ କହୁଛନ୍ତି, ମତେ ମନେ ପକାଇଲେ ସତ ପ୍ରଧାନ ହୋଇଯିବ। ଏହା ବୁଝାଇବା ତ ସହଜ ଅଟେ ନା, ବୁଢ଼ୀ ମାତା ମାନେ ମଧ୍ୟ ଏହି ସେବା କରିପାରିବେ। ଏହା ହେଉଛି ମୂଳ କଥା। ବିବାହ ବ୍ରତ ଯେଉଁଆଡ଼େ ବି ଯାଅ, କାନରେ ଏହି କଥା ଶୁଣାଅ। ଗୀତାର ଭଗବାନ କହୁଛନ୍ତି, ମତେ ମନେ ପକାଅ, ଏହି କଥାକୁ ସମସ୍ତେ ପସନ୍ଦ କରିବେ। ଅଧିକ କହିବାର ଆବଶ୍ୟକତା ନାହିଁ, କେବଳ ବାବାଙ୍କର ସନ୍ଦେଶ ଦେବାକୁ ହେବ ଯେ ବାବା କହୁଛନ୍ତି ମତେ ମନେ ପକାଅ। ଆଚ୍ଛା, ଏପରି ଭାବ ଭଗବାନ ପ୍ରେରଣା ଦେଉଛନ୍ତି। ସ୍ୱପ୍ନରେ ସାକ୍ଷାତକାର ହେଉଛେ, ଶୂନ୍ୟ ବାଣୀ ହେଉଛେ। ବାବା କହୁଛନ୍ତି ମତେ ମନେ ପକାଇଲେ ସତ ପ୍ରଧାନ ହୋଇଯିବ। ତୁମେ ନିଜେ ମଧ୍ୟ କେବଳ ଏହି ଚିନ୍ତନ କଲେ ବେଡ଼ା ଅଥବା ନୌକା ପାର ହୋଇଯିବ। ଆମେ ବାସ୍ତବରେ ବେହଦ ବାବାଙ୍କର ହୋଇଛୁ ଓ ବାବାଙ୍କ ଠାରୁ ଏକୋଇଶ ଜନ୍ମର ବର୍ଷା ନେଉଛୁ। ତେଣୁ ଖୁସି ହେବା ଦରକାର ନା? ବାବାଙ୍କୁ ଭୁଲିବା ଦ୍ୱାରା ହିଁ କଷ୍ଟ ହେଉଛେ। ବାବା କେତେ ସହଜ ଭାବେ ବତାଉଛନ୍ତି, ମତେ ମନେ ପକାଇଲେ ସମସ୍ତେ ବୁଝିବେ ଯେ ଏହାଙ୍କୁ ସଠିକ ରାସ୍ତା ମିଳିଛି। ଏହି ରାସ୍ତା କେବେ କେହି ବତାଇ ପାରିବେ ନାହିଁ। ଏପରି ସମୟ ଆସିବ ଯେ ତୁମେ ଘରୁ ବାହାରକୁ ବାହାରି ପାରିବ ନାହିଁ। ବାବାଙ୍କୁ ମନେ ପକାଇ ପକାଇ ଶରୀର ଛାଡ଼ିଦେବ। ଅନ୍ତକାଳରେ ଯିଏ ଶିବ ବାବାଙ୍କୁ ସ୍ମରଣ କରିବ, ପୁଣି ନାରାୟଣ ଯୋନିରେ ଜନ୍ମ ନେବ। ଲକ୍ଷ୍ମୀ ନାରାୟଣଙ୍କର ରାଜବଂଶୀରେ ଆସିବ। ବାର ବାର ବା ଅନେକ ବାର ରାଜପଦ ପ୍ରାପ୍ତ କରିବ। ବାସ୍ କେବଳ ସ୍ନେହର ସହିତ ବାବାଙ୍କୁ ସ୍ମରଣ କର। ତାଙ୍କୁ ସ୍ମରଣ ନ କଲେ ସ୍ନେହ କିପରି କରିବ? ସୁଖ ମିଳିଛି ତେଣୁ ସ୍ମରଣ କରାଯାଉଛି, ଦୁଃଖଦାତାକୁ ସ୍ନେହ କରାଯାଇ ନଥାଏ। ବାବା କହୁଛନ୍ତି ମୁଁ ତୁମକୁ ସ୍ୱର୍ଗର ମାଲିକ କରାଉଛି, ସେଥିପାଇଁ ମତେ ସ୍ନେହ କର। ବାବାଙ୍କ ମତରେ ଚାଲିବା ଦରକାର ନା? ଆଚ୍ଛା, ମିଠା ମିଠା ଶିକିଲଧେ ସନ୍ତାନ ମାନଙ୍କ ପ୍ରତି ମାତ ପିତା ବାପ ଦାଦାଙ୍କର ମଧୁର ସ୍ନେହ ଭରା ସ୍ମୃତି ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ପ୍ରଥମ ପଏଣ୍ଟ। ପାଠ ପଢ଼ାରେ କେବେ ହେଲେ ଅବହେଳା କରିବାର ନାହିଁ। ଯୁଦ୍ଧ ଲାଗିବା ପୂର୍ବରୁ ବାବାଙ୍କ ଠାରୁ ପୁରା ପୁରା ବର୍ଷା ନେବାକୁ ହେବ। ଦୁଇ ନମ୍ବର ପଏଣ୍ଟ, ଶ୍ରୀମତ ଆଧାରରେ ବାବାଙ୍କୁ ବହୁତ ସ୍ନେହର ସହିତ ମନେ ପକାଇବାକୁ ହେବ। ବରଦାନ ସଂକଳ୍ପ ବୃତ୍ତି ଏବଂ ସ୍ମୃତି ଦ୍ୱାରା ବ୍ୟର୍ଥକୁ ସମାପ୍ତ କରୁଥିବା ସଚ୍ଚା ବ୍ରାହ୍ମଣ ସମ୍ପୂର୍ଣ୍ଣ ପବିତ୍ର ଭବ। ବିସ୍ତାର ନିଜର ସଂକଳ୍ପ ବୃତ୍ତି ଏବଂ ସ୍ମୃତିକୁ ଚେକ୍ କର। ଏମିତି ନୁହେଁ ଯେ ଟିକିଏ ଭୁଲ ହୋଇଗଲା ସେଥିପାଇଁ ପଶ୍ଚାତାପ କରିନେଲି ବା ଭୁଲ ମାଗିନେଲି ତେଣୁ ସେଥିରୁ ମୁକ୍ତ ହୋଇଗଲି। ଯିଏ ଯେତେ ବି କ୍ଷମା ମାଗିଲେ ମଧ୍ୟ ଯେଉଁ ପାପ ବା ବ୍ୟର୍ଥ କର୍ମ ହୋଇଗଲା ତାର ଚିହ୍ନ ଭୁଲିଯାଏ ନାହିଁ। ତେଣୁ ସଂସ୍କାର ରୂପକ ଖାତା ସ୍ୱଚ୍ଛ ଅର୍ଥାତ୍ ସଫା ହୁଏ ନାହିଁ। ସେଥିପାଇଁ କେବଳ ଏହି ପୁରୁଣା ପ୍ରଥାକୁ ଆପଣାଅ ନାହିଁ, କିନ୍ତୁ ସ୍ମୃତିରେ ରୁହ ଯେ ମୁଁ ସମ୍ପୂର୍ଣ୍ଣ ପବିତ୍ର ବ୍ରାହ୍ମଣ ଅଟେ। ଅପବିତ୍ରତା ମୋର ସଂକଳ୍ପ ବୃତ୍ତି ବା ସ୍ମୃତିକୁ ମଧ୍ୟ ସ୍ପର୍ଶ କରିପାରିବ ନାହିଁ। ଏଥିପାଇଁ ପ୍ରତିପାଦରେ ସାବଧାନ ରୁହ। ସ୍ଲୋଗାନ ବାବାଙ୍କର ସଙ୍ଗକୁ କାର୍ଯ୍ୟରେ ଲଗାଅ, ତାହା ହେଲେ କେବେ ବି ନିରାଶ ହେବ ନାହିଁ। ଅବ୍ୟକ୍ତ ଇସାରା ଅପବିତ୍ରତାର ବୀଜକୁ ମଧ୍ୟ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ଅର୍ଥାତ୍ ପବିତ୍ର ହୁଅ। ପବିତ୍ରତାର ରହସ୍ୟକୁ ବାସ୍ତବିକ ରୂପରେ ଅନୁଭବ କରିବା ଅର୍ଥାତ୍ ସଂକଳ୍ପ ରୂପରେ ମଧ୍ୟ ପାଞ୍ଚ ବିକାର ଉପରେ ବିଜୟୀ ହେବା। ବ୍ୟର୍ଥ ସଂକଳ୍ପ କ୍ରୋଧକୁ ମଧ୍ୟ ଜନ୍ମ ଦେଇଥାଏ ଏବଂ କାମ ବିକାର ଅର୍ଥାତ୍ କୌଣସି ଆତ୍ମା ପ୍ରତି ଯଦି ବ୍ୟର୍ଥ ଦୃଷ୍ଟି ମଧ୍ୟ ଯାଉଛି ତେବେ ସେହି ସମୟରେ ପବିତ୍ରତା କୁହାଯିବ ନାହିଁ। ତେଣୁ ଏହି ବ୍ୟର୍ଥ ସଂକଳ୍ପକୁ ବାବାଙ୍କର ସ୍ନେହର ପ୍ରତିଦାନ ରୂପରେ ସ୍ୱାହା କରିଦିଅ। ଓମ୍ ଶାନ୍ତି।